ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। କେନ୍ଦ୍ର ସରକାର ଓଡ଼ିଶା ସହିତ ତିନିଟା ରାଜ୍ୟ ଅଗ୍ନିଶମ ସେବାର ବିସ୍ତାର ଆଉ ଆଧୁନିକୀକରଣ ଯୋଜନା ଅଧୀନତି 725,62,00,000 ଟଙ୍କାର ତିନିଟା ପ୍ରକଳ୍ପକେ ମଞ୍ଜୁରୀ କରିଛନ୍। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତାରେ ହୋଇଥିବାର ଗୋଟିଏ ଉଚ୍ଚସ୍ତରୀୟ କମିଟି ବୈଠକ ଏହି ନିଷ୍ପଭି ନିଆଯାଇଛି। ଏତର ଭିତରେ ଓଡ଼ିଶା ଲାଗି 201,10,00,000 ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ବିପତ୍ତି କମାବାର ପ୍ରଣାଳୀକେ ମଜବୁତ କରବାର ଲାଗି ଟଙ୍କାର ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତ କରିବେ। ଉପରବେଳା ନୂଆଦିଲ୍ଲୀନ ହେବାରକେ ଥିବାର 18 ନମ୍ବର ପ୍ରବାସୀ ଭାରତୀୟ ଦିବସର ନୂଆ ୱେବ୍ସାଇଟ୍ ଲୋକାର୍ପଣ କାର୍ଯ୍ୟକ୍ରମଟି ଯୋଗ ଦେବେ। ଏହି କାର୍ଯ୍ୟକ୍ରମଟି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭିଲ୍ ଉପସ୍ଥିତ ରହିବେ। ଆଜି ଲୋକାର୍ପଣ କାର୍ଯ୍ୟକ୍ରମ ସରବା ଋତୁରୁ ଆବାକେଲ୍ସ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି। ଏନୁ ଜଣାଇ ଦିଆଯାଇପାରେ ଯେ ଏବା ଜାନୁଆରୀ 8 ତାରିଖରୁ 10 ତାରିଖ ତକ ଭୁବନେଶ୍ୱରର 18 ନମ୍ଘର ପ୍ରବାସୀ ଭାରତୀୟ ଦିବସ ହେବା। ଏଥିରେ ରାଜ୍ୟ ଆଉ ଦେଶ ବାହାରୁ ବହୁଟେ ଶିଳ୍ପପତି ରାଷ୍ଟ୍ରଦୂତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଦସ୍ୟ ଭାବେ ଠାନ୍ ପାଇଛନ୍। ଏହି କମିଟିଟି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷ ଥିବାର ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ମୋଟ 12 ଜଣ ସଦସ୍ୟ ଅଛନ୍। ଏହି କମିଟି ରାଜ୍ୟ ଭିତରେ ଦେଖାଦେଉଥିବାର ବିବାଦ ଆର ସମ୍ପର୍କକେ ନେଇକରି ହେଉଥିବାର ସମସ୍ୟାର ସମାଧାନ କରସି। ଖାସକରି ପାଏନ୍ ଝମେଲା ସୀମା ବିବାଦ ଇନ ଆଲୋଚନା ହେସି। ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଲାଗି ଥିବା ଜାତୀୟ ଶିକ୍ଷା ସମିତି ତରଫ ଭୁବନେଶ୍ୱରର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟମାନଙ୍କର 5 ନମ୍ଘର ଜାତୀୟ ସାଂସ୍କୃତିକ ସାହିତ୍ୟିକ ଆଉ କଳା ଉତ୍ସବ 2024 ଉଦ୍ଭବ ଏଚ୍ ଉଦ୍ଘାଟନ ହେବା। ବିର୍ସା ମୁଣ୍ଡାଙ୍କର 150 ନମ୍ଘର ଜୟନ୍ତୀ ଅବସରରେ ହେଉଥିବାର ଏହି କାର୍ଯ୍ୟକ୍ରମଟି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଉ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଯୋଗ ଦେବେ। ଏଥି ଦେଶର ଭିନ୍ ଭିନ୍ ଏକଲବ୍ୟ ଆଦର୍ଶ ବିଦ୍ୟାଳୟନ ପଢ଼ୁଥିବାର 2009 ଆଦିବାସୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଏବା 15 ତାରିଖ ତକ ଚାଲିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆଷ୍ଟାନୁ ମୂଲ ହେଉଛି। ଏହି ମହୋତ୍ସବଟି ବ୍ଲକ ଆଉ ଜିଲ୍ଲା ସ୍ତରତି ଭିନ୍ ଭିନ୍ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନେ ଯୋଗ ଦେବେ। ଆଜି ହେଉଥିବା ଉଦ୍ଘାଟନୀ ଉତ୍ସବଟି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଶିଶୁ ମହୋତ୍ସବ 14 ତାରିଖ ତକ ଚାଲିବାରକେ ଥିବାର ବେଳେ ଶେଷ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱରର 2 ଦିନ ହେଲା ଚାଲିଥିବାର ଅନ୍ତର୍ଜାତୀୟ ଶ୍ରୀ ଅନ୍ନୱାର ବିସ୍ତୃତ ଖାଦ୍ୟ ସମ୍ମିଳନୀ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଇତି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି କହିଛନ୍ତି ଯେ ଜଳବାୟୁ ସହନଶୀଳ ଆର୍ ପାରମ୍ପରିକ ଖାଦ୍ୟର ପୁନରୁଦ୍ଧାର କରିବାର ଲାଗି ରାଜ୍ୟ ସରକାର ଚେଷ୍ଟା ଜାରି ରଖବେ। ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟସେବା ଲାଗି ସମ୍ବଲପୁରର ହେଲ୍ଥ ୱେଲନେସ୍ ସେଣ୍ଟର ଖୋଲିବାରକେ ଯାଉଛେ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ସିଜିଏଚ୍ଏସ୍ ତରଫ ହେବାରକେ ଥିବାର ସେଣ୍ଟର ଲାଗି ଜାଗା ଚିହ୍ନଟ କରବାରକେ ଟେଲିକମ୍ ଡାଗାର ଆୟକର ବିଭାଗକେ ଚିଠି ହୋଇଛି। ଏଥିଲାଗି ଭୁବନେଶ୍ୱରର ୱେଲନେସ୍ ସେଣ୍ଟରର କର୍ତ୍ତୃପକ୍ଷ ଦାୟିତ୍ୱକୁ ଦିଆଯାଇଛି। ଏହି ହେଲ୍ଥ ୱେଲନେସ୍ ସେଣ୍ଟରଟି 24 ଘଣ୍ଟିଆ ଜରୁରୀ ସ୍ୱାସ୍ଥ୍ୟସେବା ମିଳିବା, ଯେଉଁଟାକି ସମ୍ବଲପୁର ବରିଷ୍ଠ ନାଗରିକମାନଙ୍କ ଲାଗି ବହୁତଟେ ସାହାଯ୍ୟ କରବା। ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରର 4 ନମ୍ଘର ସମାବର୍ତ୍ତନ ଉତ୍ସବ ଗଲାକାଲି ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପରିସରରେ ହେଉଥିବାର ଉତ୍କର୍ଷ କେନ୍ଦ୍ରକେ ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିଛନ୍। ଏତାର ସହିତ ଯୁବାନ ପିଢ଼ିକେ ତହକାବାର ଲାଗି ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏ କାର୍ଯ୍ୟକ୍ରମ ଜରିଏ ତୃଣମୂଳ ସ୍ତରର ବ୍ୟବସାୟ କରବାରକେ ଚାହୁଁଥିବାର ଯୁବାନ ପିଢ଼ିକେ 1,00,000 ଟଙ୍କାର ସାହସ ଦିଆଯିବ ବୋଲି ସୂଚନା ମିଳିଛି। ଶ୍ରୀକ୍ଷେତ୍ର ପୁରୀ ନ ଆଷ୍ଠାନୁ ପଞ୍ଚକ ବ୍ରତ ମୂଲ ହେଉଛି। ଏ ବଛର ପଞ୍ଚକ ବ୍ରତ 5 ଦିନ ବଦଲା 4 ଦିନ ହେଉଥିବାରୁ ଶ୍ରୀକ୍ଷେତ୍ର ନ ବହୁଟେ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ଶୃଙ୍ଖଳି ଦର୍ଶନ ଲାଗି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଆଜି ବଡ଼ ଏକାଦଶୀ ତିଥିନ ଶ୍ରୀମନ୍ଦିର ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ହେବା, ସେନ୍ତା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଉ ଶ୍ରୀବଳଦେବଙ୍କର ହରିହର ବେଶ ହେବା ବୋଲି ସୂଚନା ମିଳିଛି। ଭୁବନେଶ୍ୱରର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ସମ୍ବଲପୁରୀ ସାନ୍ତାଳିଆର ଦେଶିଆ ଭାଷାଟି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ କପି ଏଡିଟର ଆର୍ ଭିଡ଼ିଓ ଏଡିଟର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଏଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ତାରିଖ ଆବେଦନ କରବାର ଶେଷ ତାରିଖ। ଏଛିନ ଆଞ୍ଚଳିକ ଖବର ଶେଷ ହେଲା। আরবেলার আঞ্চলিক খবর শুনিপারবে রাতে 7:02 বাজিকরি 2 মিনিট থেকে। জুহার।